শ্রীমদ্ভগবদ্গীতা চতুর্দশ অধ্যায় শ্লোক 12। লোভ প্রবৃত্তির আরম্ভ, লোভ প্রবৃত্তির আরম্ভ কর্মণাম সংস্পৃহা, কর্মণাম সংস্পৃহা রজসেতানি জায়ন্তি, রজসেতানি জায়ন্তি বিভূতে ভরতর্ষভ, বিভূতে ভরতর্ষভ। লোভ, লোভ প্রবৃত্তি আকাঙ্ক্ষা, আরম্ভ প্রচেষ্টা, কর্মণাম কর্ম মানকর অসম অদম্য, স্পৃহা কামনা, রজসি রজগুণরে এতানি এসব জায়তে বৃদ্ধি পায়, বিভূতে যেতবে আধিক্য হুয়ে ভরতস্রব এ ভরতশ্রেষ্ঠ। সুকান্ধা সুষমা ভক্তিবেদান্ত স্বামী প্রভুপাদ মহারাজ ইংরাজীরে, সুষমা গৌরবন্দ স্বামী মহারাজ ওড়িয়ারে, হে ভরতশ্রেষ্ঠ যেতবে রজগুণর আধিক্য হুয়ে সেতবে অধিক আসক্তি অদম্য কামনা আকাঙ্ক্ষা এবং বিরাট প্রচেষ্টার লক্ষণমান প্রকাশ পায়। ভগবতের কাজ যে যে ব্যক্তিঠার রজগুণর আধিক্য হয়ে থাকে সে প্রাপ্ত হয়ে অবস্থার কেবলে সন্তুষ্ট হুয়ে না, সে তার অবস্থার উন্নতি নিমিত অদম্য চেষ্টা করে। যদি সে এক বাসগৃহ নির্মাণ করা ইচ্ছা করে তাহলে সে এক অতি সুন্দর সর্বোৎকৃষ্ট প্রাসাদ নির্মাণ করার চেষ্টা করে, সত যেপরে সে চিরন্তন ভাবে বাস করব। পুনশ্চ ইন্দ্রিয় সুখ লাভ করার নিমিত্ত সে বিরাট চেষ্টা করে, ইন্দ্রিয় সুখের অন্ত নাই, সে সর্বদা তার গৃহে পরিবার সহ রই ইন্দ্রিয় সুখ ভোগে মজ রহবা ইচ্ছা করে, এর বিরাম নাই। এইসব লক্ষণ রজগুণর লক্ষণমান বলে বুঝবা পড়ব। তেমন এই চতুর্দশ অধ্যায় হচ্ছে গুণোত্তরা বিভাগ যোগ। ভৌতিক জগতের এই তিনোটি গুণের প্রভাব সমস্ত উপরে রয়েছে, কার সত্যগুণ প্রভাব অধিকা রয়েছে, কার রজগুণ প্রভাব অধিকা রয়েছে, কার তমগুণ প্রভাব অধিকা রয়েছে। তেমন ভগবান কৌশল চাতুর্বর্ণ মহাশ্রেষ্ঠ গুণ কর্ম বিভাগ আছে। কেতে জন কহতি যে হিন্দু ধর্মের এই যে জাতি প্রথা ইত্যাদি সব রয়েছে এটা এটা গোটে কুসংস্কার বলে কুহাচ্ছে, কিন্তু প্রকৃতির ইয়ে হচ্ছে বর্ণাশ্রম ধর্ম। লোক মানে জানু না এইসব বর্ণাশ্রম কাহিঁকি হচ্ছে, বর্তমান কলিযুগের বর্ণাশ্রম ধর্ম লোপ পাই যাই, কিন্তু বর্ণাশ্রম ধর্ম কাহিঁকি হচ্ছে ভগবান কৌশল ভগবদ্গীতার চতুর্থ অধ্যায়ে চাতুর্বর্ণ মহাশ্রেষ্ঠ গুণ কর্ম বিভাগ আছে। গুণর প্রভাব সমস্ত রহবে না, সাধারণত লোক মানে জানু না সে গুণর অধীন রয়েছেন বলে, তেমন যে গুণর অধীন রহবে সেই অনুসারে তাঁর বর্ণ এবং সেই অনুসারে তাঁর কর্ম হবে। কিন্তু আমার যে ভারতবর্ষের বর্তমান যে হয়ে যাই যে যে কূলের জন্মগ্রহণ করবে সে সেই কূলের বলে পরিচয় দিয়ে সেটা প্রকৃত সেটা ঠিক নয়, জাতি প্রথাটা সেটা ঠিক নয়। তেমন ইয়ে হচ্ছে বর্ণ এবং আশ্রম, বর্ণাশ্রম ধর্ম। যেমন প্রভুপাদ মহারাজ উদাহরণ দিয়ে যেমন আমার শরীর, আমার শরীরের মধ্যে বর্ণাশ্রম রয়েছে, আমার মস্তিষ্ক মস্তক যে রয়েছে মস্তকরে আমার বুদ্ধি প্রদান করছে, ମସ୍ତକ ବୁଦ୍ଧି ପ୍ରଦାନ କଲେ ଆମର ସର୍ବସବୁ ଅଙ୍ଗ ପ୍ରଦାନ କାର୍ଯ୍ୟ କରୁଛି, ତେଣୁ ଇଏ ବ୍ରାହ୍ମଣର କାର୍ଯ୍ୟ କରୁଛି। ତେଣୁ ସେଭଳି ହାତ ଆମର ରହୁଛି, ଏ ହାତ ଦ୍ୱାରା ଆମର କିଛି ଯଦି ଅସୁବିଧା ହେଲା ଆମେ ନିଜକୁ ରକ୍ଷା କରୁଛେ, ତେଣୁ ଇଏ ହେଉଛି କ୍ଷତ୍ରିୟର କାର୍ଯ୍ୟ, କ୍ଷତ୍ରିୟର କାର୍ଯ୍ୟ। ସେଭଳି ଭାବରେ ଆମର ଯେଉଁ ପେଟ ରହିଛି, ଷ୍ଟମାକ୍ ପାକସ୍ଥଳୀ ରହିଛି, ସେଠି ସବୁ ଖାଦ୍ୟ ସବୁ ଯାଉଛି, ଖାଦ୍ୟ ସେଠି ହଜମ ହେଉଛି, ସବୁ ରକ୍ତ ଇତ୍ୟାଦି ସୃଷ୍ଟି ହେଉଛି, ଇଏ ବୈଶ୍ୟର କାର୍ଯ୍ୟ, କୃଷି ଗୋରକ୍ଷା ବାଣିଜ୍ୟ, ଇଏ ହେଉଛି ବୈଶ୍ୟର କାର୍ଯ୍ୟ। ଏବଂ ଆମର ପାଦ ଦୁଇଟି ରହୁଛି, ଆମେ ଯେଉଁଠି ଚାହୁଁଛେ ସେଠି ଆମ ପାଦ ଆମକୁ ନେଇଯାଉଛି, ଇଏ ଶୂଦ୍ରର କର୍ମ, ପରିଚର୍ଯ୍ୟାତ୍ମକ କର୍ମ, ଶୂଦ୍ର ସାଧ ସ୍ୱଭାବ, ଆମେ ଯାହା ଚାହୁଁଛେ ସେ ଅନୁସାରେ ଆମର ପାଦ ଦ୍ୱାରା ସେ କାର୍ଯ୍ୟ କରୁଛେ। ତେଣୁ ଏଇ ଯେଉଁ ଶରୀରଟି ରହିଛି, ଏଠି ସବୁ ବର୍ଣ୍ଣ ରହିଛି, ବ୍ରାହ୍ମଣ ମସ୍ତକ ହେଉଛି ବ୍ରାହ୍ମଣର କାର୍ଯ୍ୟ କରୁଛି, ହାତ ଦୁଇଟି ରହୁଛି କ୍ଷତ୍ରିୟର କାର୍ଯ୍ୟ କରୁଛି, ପାକସ୍ଥଳୀ ବା ପେଟ ରହୁଛି ସେ ବୈଶ୍ୟର କାର୍ଯ୍ୟ କରୁଛି, ପାଦ ଦୁଇଟି ରହୁଛି ସେ ଶୂଦ୍ରର କାର୍ଯ୍ୟ କରୁଛି। କିନ୍ତୁ ତା ଅର୍ଥ ନୁହଁ ଯେ ଶୂଦ୍ର କାର୍ଯ୍ୟ ପାଦ କରୁଛି ମାନେ ଆମେ ପାଦକୁ ଘୃଣା କରିବା। ତେଣୁ ଯେତେବେଳେ ଯେଉଁ ସୋସାଇଟିରେ ବା ସବୁ ସମାଜରେ ଯଦି ଏଇ ବର୍ଣ୍ଣ ଏବଂ ଆଶ୍ରମ ରହିଛି, କ'ଣ ବ୍ରହ୍ମଚାରୀ ଗୃହସ୍ଥ ମାନଗ୍ରସ୍ଥ ସନ୍ୟାସ ଏ ଆଶ୍ରମ ରହୁଛି, ଯେଉଁ ସମାଜରେ ଏଇ ବର୍ଣ୍ଣାଶ୍ରମ ଧର୍ମ ଠିକ୍ ଭାବେ ରହୁଛି, ସେ ସମାଜ ବହୁତ ଉନ୍ନତି ଲାଭ କରିବ। ତେଣୁ ଇଏ ହେଉଛି ବୈଦିକ ସଭ୍ୟତା। ଆସ୍ତେ ଆସ୍ତେ କାଳର ପ୍ରଭାବରେ ସବୁ ଜାତି ପ୍ରଥା ସୃଷ୍ଟି ହେଉଛି, ଭାଗବତ ବର୍ଣ୍ଣନା କରାଯାଇଛି, ବର୍ଣ୍ଣାଶ୍ରମ ବିଷୟରେ ବର୍ଣ୍ଣନା କରାଯାଇଛି, ଭାଗବତ ସପ୍ତମ ସ୍କନ୍ଧରେ ନାରଦ ମୁନି ପ୍ରହ୍ଲାଦ ମହାରାଜଙ୍କୁ ସେଟା ମଧ୍ୟ କହିଛନ୍ତି, ସରି ଯୁଧିଷ୍ଠିର ମହାରାଜ ସତା କହୁଛନ୍ତି ଯେ ବିଭିନ୍ନ ବର୍ଣ୍ଣ ବିଭିନ୍ନ ଆଶ୍ରମ ବିଷୟରେ ଧର୍ମ ସବୁ ବିଷୟରେ ବର୍ଣ୍ଣନା କରାଯାଇଛି, ମହାଭାରତ ମଧ୍ୟ ବର୍ଣ୍ଣନା କରାଯାଇଛି, ବିଭିନ୍ନ ଶାସ୍ତ୍ର ସବୁ ବର୍ଣ୍ଣନା କରାଯାଇଛି। ତେଣୁ ଯେହେତୁ ଲୋକମାନେ ଜାଣିପାରୁନାହାନ୍ତି ଏ ଗୁଣର ପ୍ରଭାବ ଦ୍ୱାରା ଯେ ଏଇସବୁ ବର୍ଣ୍ଣ ଏବଂ ଆଶ୍ରମ ରହିଛି, ସେଟାକୁ ସେମାନେ କହୁଛନ୍ତି ଯେ ଏଇଟା ଗୋଟେ କୁସଂସ୍କାର, କିନ୍ତୁ ଏଇଟା ଠିକ୍ ନୁହଁ। ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରୁ ଆରମ୍ଭ କରିକିରି ଆପଣ ଦେଖିବେ ଅଷ୍ଟାଦଶ ଅଧ୍ୟାୟ ପର୍ଯ୍ୟନ୍ତ ଏଇ ଗୁଣ ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ଭଗବାନ କହୁଛନ୍ତି ତ୍ରିଗୁଣୀୟ ବିଷୟ ବେଦା ନିସ୍ତ୍ରୀଗୁଣ୍ୟ ଭାର୍ଜୁନ, ତ୍ରିଗୁଣ ବେଦରେ ତ୍ରିଗୁଣ ବିଷୟରେ ବର୍ଣ୍ଣନା କରାଯାଉଛି, ସତ୍ୟରଜତମ, କାରଣ ଏ ଭୌତିକ ଜଗତ କହିଲେ ଏଇ ତିନି ଗୁଣର ପ୍ରକ୍ରିୟା, ତିନି ଗୁଣର ପ୍ରଭାବରେ ସବୁ କିଛି କାର୍ଯ୍ୟ ହେଉଛି। ତେଣୁ ଚତୁର୍ଦ୍ଦଶ ଅଧ୍ୟାୟରେ ବିଶେଷ ଭାବରେ ଭଗବାନ ଏହି ଗୁଣ ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କରୁଛନ୍ତି, ବିଭିନ୍ନ ଲକ୍ଷଣ, ଏ ଗୁଣର କାର୍ଯ୍ୟ କ'ଣ, ଏଇ ଗୁଣର କ'ଣ ସବୁ ତା'ର, ଏବଂ ଅନ୍ତିମରେ ମୃତ୍ୟୁ ସମୟରେ ମଧ୍ୟ ଆ ପରେ ବର୍ଣ୍ଣନା କରାଯିବ, ମୃତ୍ୟୁ ସମୟରେ ମଧ୍ୟ ଯେଉଁ ଗୁଣର ପ୍ରଭାବ ରହିଥିବ ସେହି ଗୁଣର ପ୍ରଭାବରେ ସେ ତା ପରଜନ୍ମ ନିର୍ଦ୍ଧାରିତ ହେବ, ଏସବୁ ବର୍ଣ୍ଣନା କରାଯିବ, ଅଷ୍ଟମ ଅଧ୍ୟାୟରେ ମଧ୍ୟ କୁହାଯାଇଛି। ତେଣୁ ଏ ଗୁଣର ପ୍ରଭାବରେ ସବୁକିଛି ହେଉଛି। ତେଣୁ ଏଇ ଯେଉଁ ସତ୍ଵ ରଜ ଏବଂ ତମ ଏଇ ତିନି ଗୁଣର ବିଭିନ୍ନ ପ୍ରକାର ପ୍ରଭାବ, ବିଭିନ୍ନ ପ୍ରକାର ଲକ୍ଷଣ ସବୁ ରହିଛି। ଆ ପୂର୍ବରୁ ବର୍ଣ୍ଣନା କରାଯାଇଛି ସତ୍ୟଗୁଣର ପ୍ରଭାବ ଯେ ସର୍ବଦ୍ୱାରେଷୁ ଦେହେସ୍ମିନ୍ ପ୍ରକାଶ ଉପଜାୟତେ, ଜ୍ଞାନଂ ଯଦା ତଥା ବିଦ୍ୟା ବିବୃଦ୍ଧ ସତ୍ୟମୁଦ୍ଭୁତ। ସତ୍ୟଗୁଣର ପ୍ରଭାବ କେମିତି ଜାଣିବା, ସତ୍ୟଗୁଣ ତାଙ୍କର ଅଧିକାର ରହିଛି ବୋଲି ନା, ସର୍ବଦ୍ୱାର ସର୍ବଦ୍ୱାରେଷୁ, ଆମର ନଅଟି ଦ୍ୱାର ରହିଛି, ଆମେ ଚକ୍ଷୁ ଦୁଇଟି ଦ୍ୱାର ରହିଛି, ଚକ୍ଷୁ ଦ୍ୱାରା ଆମେ ସବୁ ଦେଖିପାରୁଛେ, କର୍ଣ୍ଣରେ ଦୁଇଟି ଦ୍ୱାର ରହୁଛି, କର୍ଣ୍ଣ ଦ୍ୱାରା ସବୁ କିଛି ଶ୍ରବଣ କରୁଛେ, ଏଇଭଳି ଭାବରେ ଶରୀରରେ ନବଦ୍ୱାରେ ପୁରାଇ ଦେଇ ନଅଟି ଦ୍ୱାର ରହିଛି। ତେଣୁ ସର୍ବଦ୍ୱାରେ ସୁ ଦେହେସ୍ମିନ୍ ପ୍ରକାଶ ଉପଜାୟତେ, ଜ୍ଞାନ ଚକ୍ଷୁ ଦ୍ୱାରା ସେ ଯାହା ଦେଖିବ ଜ୍ଞାନ ବିଷୟରେ ଦର୍ଶନ କରିବ, କର୍ଣ୍ଣ ଦ୍ୱାରା ଜ୍ଞାନ ବିଷୟରେ ଶ୍ରବଣ କରିବ, ଏଇଭଳି ଭାବରେ ଯେତେବେଳେ ସର୍ବ ଇନ୍ଦ୍ରିୟ ଦ୍ୱାରା ବା ସର୍ବଦ୍ୱାର ଦ୍ୱାରା ଯଦି ସେ ତା'ର ପ୍ରକାଶ ବା ଜ୍ଞାନ ଆସିବ ତାହେଲେ ସେଠି ବୁଝିବାକୁ ପଡ଼ିବ ସେ ସତ୍ୟଗୁଣ ପ୍ରଭାବ ରହିଛି, ଅଧିକ ରହିଛି। ବ୍ରାହ୍ମଣ କହିଲେ ସତ୍ୟଗୁଣର ପ୍ରଭାବ ଅଧିକ ରହିଛି, କ୍ଷତ୍ରିୟ କହିଲେ ରଜଗୁଣର ପ୍ରଭାବ, ଏ ରଜଗୁଣର ବିଷୟରେ ବର୍ଣ୍ଣନା କରାଯାଉଛି, ଯାହାର ରଜଗୁଣର ପ୍ରଭାବ ଅଧିକ ରହୁଛି ସେ କ୍ଷତ୍ରିୟ ହେବ। ତେଣୁ କ୍ଷତ୍ରିୟର ସବୁ ଏଇ ବର୍ତ୍ତମାନ ଗୁଣର ବିଷୟରେ ପ୍ରଭାବ ବର୍ଣ୍ଣନା କରାଯାଉଛି, କ୍ଷତ୍ରିୟ କର୍ମ ବିଷୟରେ ବର୍ଣ୍ଣନା କରାଯିବ ଅଷ୍ଟାଦଶ ଅଧ୍ୟାୟରେ, ଶୌର୍ଯ୍ୟ ତେଜ ଧୃତି ଦାକ୍ଷ ଯୁଦ୍ଧେ ଚାପି ପଳାୟନମ୍ ଦାନମ ଈଶ୍ୱର ଭାବସ୍ୟ କ୍ଷାତ୍ର କର୍ମ ସ୍ୱଭାବ, ଇଏ ହେଉଛି କ୍ଷତ୍ରିୟ କର୍ମ। ଯେଉଁମାନେ ଯୁଦ୍ଧ କରିବେ ସେମାନେ କେଉଁମାନେ ଯୁଦ୍ଧ କରିବେ, କ୍ଷତ୍ରିୟମାନେ ଯୁଦ୍ଧ କରିବେ, ଯୁଦ୍ଧେ ଚାପି ପଳାୟନମ୍। ଭଗବତ ଗୀତା ଦ୍ୱିତୀୟ ଭଗବାନ କହୁଛନ୍ତି ପ୍ରଥମେ ଯେ ତମେ କାହିଁକି ଯୁଦ୍ଧକୁ ଭୟ କରୁଛ, ତମେ ଯଦି ଯୁଦ୍ଧରେ ଜିତିବ ତାହେଲେ ତମେ ଭୂଇଙ୍କେ ରାଜ୍ୟ ସମୃଦ୍ଧମ ଏବଂ ଯଦି ଯୁଦ୍ଧରେ ରାଜଭାଗ ମୃତ୍ୟୁବରଣ କଲେ ତାହେଲେ ସ୍ୱର୍ଗ ସ୍ୱର୍ଗପ୍ରାପ୍ତି ହେବ, ତାହେଲେ ଅସୁବିଧା କ'ଣ ଅଛି? ଆଇଦ ତୁମେ ହାରିବ ନହେଲେ ଜିତିବ, ତୁମେ ହାରିଲେ ସ୍ୱର୍ଗ ଲାଭ କରିବ ଏବଂ ଯଦି ଜିତିବ ତାହେଲେ ଭୂଇଙ୍କେ ରାଜ୍ୟ ସମୃଦ୍ଧମ ରାଜ୍ୟର ରାଜା ହେବ, ତାହେଲେ ତ କିଛି ଅସୁବିଧା ନାହିଁ, କୌଣସି କାରଣରୁ ମାନେ ଯୁଦ୍ଧ ନ କରିବାର କୌଣସି ପ୍ରଶ୍ନ ଉଠୁନି। ପ୍ରଥମ ଅଧ୍ୟାୟରେ ଭଗବତ ଗୀତାର ପ୍ରଥମ ଅଧ୍ୟାୟରେ ଅର୍ଜୁନ ବିଭିନ୍ନ ପ୍ରକାର ପ୍ରଶ୍ନ ଉଠାଇଛନ୍ତି ଯେ ଆମେ ଯୁଦ୍ଧ କରିବାଟା ଠିକ୍ ନୁହଁ। ତେଣୁ ଯେଉଁ ଯେଉଁ ପ୍ରଶ୍ନ ପଚାରିଛନ୍ତି ଅର୍ଜୁନ ଭଗବାନ ଦ୍ୱିତୀୟ ଅଧ୍ୟାୟରେ ସେସବୁ ପ୍ରଶ୍ନକୁ ସବୁ ତାର ଉତ୍ତର ଦେଇଛନ୍ତି ଯେ ଯାହା ହେଲେ ବି ତୁମକୁ ଯୁଦ୍ଧ କଲେ କିଛି ଅସୁବିଧା ନାହିଁ, ତୁମେ ଯାହା ହେଲେ ବି ତୁମ ମଙ୍ଗଳ ହତ୍ୟା ପ୍ରାପ୍ତ ସ୍ୱର୍ଗ ଜିତ୍ୟ ମୁଖ୍ୟ ସମୟ ତସ୍ମାତ୍ ଉଦ୍ଦିଷ୍ଟ କୁହନ୍ତେ ଯୁଦ୍ଧ କୃତ ନିଶ୍ଚୟ। ତେଣୁ ଇଏ ହେଉଛି ଆମର କହିବାର ଉଦ୍ଦେଶ୍ୟ, ଇଏ ହେଉଛି କ୍ଷତ୍ରିୟର ସ୍ପିରିଟ ବା ସ୍ୱଭାବ ହେଉଛି ସେଇଟା, ସେ ଯୁଦ୍ଧ କରିବ। ଯଦି ଗୋଟେ କ୍ଷତ୍ରିୟକୁ ଯୁଦ୍ଧ କରିବା ପାଇଁ ନିମନ୍ତ୍ରଣ କରାଯାଏ ତାହେଲେ ସେ ବହୁତ ଆନନ୍ଦିତ ହେବ। ଆମକୁ ଯଦି କୁହାଯିବ ଯୁଦ୍ଧ କରିବା ପାଇଁ ତାହେଲେ ଆମେ ଭୟ କରିବା। ଯେଉଁ ପ୍ରଭୁପାଦ ମହାରାଜ ଯେତେବେଳେ ଆମେରିକା ଯାଇଥିଲେ 1965 ମସିହାରେ, ସେତେବେଳେ ଯେଉଁ ଆମେରିକାରେ ହିପି ମୁଭମେଣ୍ଟ ହେଇଥିଲା ତାର କାରଣ କ'ଣ? ତାର କାରଣ ହେଉଛି ଏଇଟା, ସେତେବେଳେ ଯେଉଁ ଭିଏତନାମ ନର୍ଥ ଇଷ୍ଟ ରାଜ୍ୟ ଗୋଟେ ଭିଏତନାମ ଉପରେ ଆମେରିକା ଆକ୍ରମଣ କରିଥିଲେ, ତେଣୁ ଭିଏତନାମର ଦେଶବାସୀମାନେ ନିଜ ଦେଶକୁ ପ୍ରତିରକ୍ଷା କରିବା ପାଇଁ ସେମାନେ ସମସ୍ତେ ପ୍ରାଣମୂର୍ଚ୍ଛା ଯୁଦ୍ଧ କରିଥିଲେ, ଯେଉଁଥିପାଇଁ କି ଆମେରିକାରେ ତାଙ୍କର ଯେଉଁ କନ୍ସ୍କ୍ରିପ୍ସନ୍ ଗୋଟେ ରହିଛି, ଆପଣ ସମ୍ବିଧାନରେ ଆପଣ ରହିଛି ଦେଖିବେ କନ୍ସ୍କ୍ରିପ୍ସନ୍, ଯଦି ଯୁଦ୍ଧକାଳୀନ ପରିସ୍ଥିତି ଆସିଲା ତାହେଲେ ସମସ୍ତଙ୍କୁ ଯୁଦ୍ଧ ବାହିନୀରେ ଯୋଗ ଦେବାକୁ ପଡ଼ିବ, ନିୟମ ରହିଛି, ସରକାରଙ୍କ ସବୁ ନିୟମ ରହିଛି। ତେଣୁ ଆମେରିକା ସରକାର ସେଭଳିଆ କରିଦେଲେ, ସମସ୍ତଙ୍କୁ ଯୁଦ୍ଧ ବାହିନୀରେ ଯୋଗ ଦେବାକୁ ପଡ଼ିବ ସୈନ୍ୟ ବାହିନୀରେ, କିନ୍ତୁ ଯେଉଁମାନଙ୍କର ସେ ସ୍ପିରିଟ୍ ନାହିଁ, କ୍ଷତ୍ରିୟ ସ୍ୱଭାବ ନାହିଁ, ସେମାନେ ଯୁଦ୍ଧ କରିପାରିବେନି। ତେଣୁ ସେଠି ହିପି ମୁଭମେଣ୍ଟ ଆରମ୍ଭ ହେଲା। ସେମାନେ କ'ଣ କଲେ ନା ବିଭିନ୍ନ ପ୍ରକାର ନିଶାଦ୍ରବ୍ୟ ସେବନ କରେ, ନିଶାଦ୍ରବ୍ୟ ସେବନ କରି ତାଙ୍କ ଘରୁ ବାହାରିକରି ଆସିକି ସବୁ ବଜାର ମାନେ ରାସ୍ତାଘାଟରେ ସବୁ ପଡ଼ିକି ରହିଲେ। ଏଇଭଳି ଭାବରେ ହିପି ମୁଭମେଣ୍ଟ ଆରମ୍ଭ ହେଇଥିଲା ସେ ସମୟରେ। ତେଣୁ ପ୍ରଭୁପାଦ ମହାରାଜ କହିଲେ ତାର କାରଣ ହେଉଛି ସେଇଟା, ଯେଉଁମାନେ ଆଜିକାଲି ଯେଉଁ ଯୁଦ୍ଧ ହେଉଛି, ଯୁଦ୍ଧ ହେଉଛି କ'ଣ? ଯୁଦ୍ଧରେ ସୈନ୍ୟମାନେ ଆଗକୁ ଯାଉଛନ୍ତି, ସୈନ୍ୟମାନେ ଯୁଦ୍ଧ କରୁଛନ୍ତି, କିନ୍ତୁ ଯେ ସେନାପତି ବା ଯୁଦ୍ଧ ରାଜା ଯିଏ ହେବେ ସେ ଯୁଦ୍ଧର ଫ୍ରଣ୍ଟ ପ୍ରଥମ ମାନେ ଉର୍ଦ୍ଧ ପ୍ରଥମ ଫାଷ୍ଟ ଲାଇନ୍ରେ ସେ ଠିଆ ହେବେ, ସମ୍ମୁଖରେ ସେ ଠିଆ ହେବେ, ସେମାନେ ଯୋଦ୍ଧା ଯେଉଁମାନେ ରାଜା ଯିଏ ହେବେ ସେ ସମ୍ମୁଖରେ ଠିଆ ହେଇକି ଯୁଦ୍ଧ କରିବେ, ସୈନ୍ୟମାନେ ପଛରେ ରହିବେ, କିନ୍ତୁ ବର୍ତ୍ତମାନ ଓଲଟା ହେଇଯାଉଛି, କ୍ଷତ୍ରିୟ ସ୍ପିରିଟ୍ ନାହିଁ। ରାଜା କେଉଁମାନେ ହେଉଛନ୍ତି? ଯେଉଁମାନେ ଭାଗବତ ବର୍ଣ୍ଣନା କରିଛନ୍ତି, ଅସଂସ୍କୃତ କ୍ରିୟାହୀନ ରାଜସା ତାମସା ବୃତା, ରଜଗୁଣ ଏବଂ ତମଗୁଣର ଅଧିକ ଯେଉଁମାନେ ରହିଛି ସେମାନେ ରଜଗୁଣର ଅବଶ୍ୟ ରହିବ, ରଜଗୁଣର ଦ୍ୱାରା ସେମାନେ କ୍ଷତ୍ରିୟ ଭାବ ରହିବ, କିନ୍ତୁ ସେମାନେ ତମଗୁଣର ଯେଉଁମାନେ ଅଧିକ ରହୁଛି ବା ବ୍ରାହ୍ମଣ ସତ୍ୟଗୁଣର ଅଧିକ ରହୁଛି ସେମାନେ ରାଜା କ୍ଷତ୍ରିୟର କାର୍ଯ୍ୟ କରିପାରିବେନି। ତେଣୁ ଏ ଯେଉଁ କ୍ଷତ୍ରିୟର କାର୍ଯ୍ୟ, ଏ କ୍ଷତ୍ରିୟ କାର୍ଯ୍ୟ ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଉଛି ବା ରଜଗୁଣର ପ୍ରଭାବ ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି, ତେବେ ଏଠି କୁହାଯାଉଛି ଯେ ଲୋଭ ପ୍ରଭୃତି ପ୍ରାରମ୍ଭ କର୍ମଣା ଅସମାସ୍ତ ରଜସ୍ୟତାନି ଯାହାନ୍ତେ ବିବୃତି ଭରତର୍ଷଣ। ଲୋଭ ରଜଗୁଣ ରହୁଛି, ତମଗୁଣ ମଧ୍ୟ ଲୋଭ ରହୁଛି, ବିଶେଷ ଭାବରେ ତମଗୁଣରେ ଲୋଭଟା ଅଧିକ ରହୁଛି। ତେଣୁ ଏଇ ଯେଉଁ ଲୋଭ ଆସୁଛି, ଏ ଲୋଭ ଯେଉଁ ଆସୁଛି କେମିତି ଆସୁଛି? କାମରୁ ଆସୁଛି, କାମ ଏସ କ୍ରୋଧେଶ ରଜଗୁଣ ସମୁଦ୍ଭବ। ଭଗବତ ଗୀତା ତୃତୀୟ ଅଧ୍ୟାୟରେ ଅର୍ଜୁନ ଯେତେବେଳେ ପ୍ରଶ୍ନ ପଚାରିଛନ୍ତି କାହିଁକି ଲୋକମାନେ ବିଭିନ୍ନ ପାପ କାର୍ଯ୍ୟ କରୁଛନ୍ତି, ଅର୍ଥାତ୍ କେନ ପ୍ରଯୁକ୍ତ ପାପ ଚାଲନ୍ତି ପୁରୁଷ ଅନିଚ୍ଛନ୍ନ ବି ବାର୍ଷଣେ ବଳାଧିବ ନିୟୋଜିତ, ଯଦିଓ ସେମାନେ ଚାହୁଁନାହାନ୍ତି କିନ୍ତୁ ସେ ସତେ ଯେମିତି ତାଙ୍କୁ ଜବରଦସ୍ତି ସେ କାର୍ଯ୍ୟରେ ନିଯୁକ୍ତ କରୁଛି ବିଭିନ୍ନ ପାପ କାର୍ଯ୍ୟରେ, ଏ ରଜଗୁଣ ପ୍ରଭାବରେ ସେମାନେ ସବୁ କାର୍ଯ୍ୟ କରୁଛନ୍ତି, ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରୁଛନ୍ତି। ଭଗବାନ କହୁଛନ୍ତି କାମ ହେଇଏସ କ୍ରୋଧେଶ ରଜଗୁଣ ସମୁଦ୍ଭବ, କାମରୁ ଆରମ୍ଭ ହେଉଛି, ରଜଗୁଣର ପ୍ରଭାବ କାମରୁ ଆରମ୍ଭ ହେଉଛି, ଯେଉଁ ବିଭିନ୍ନ ପ୍ରକାର ଭୌତିକ କାମନା ସବୁ ରହୁଛି ବା ଅନ୍ୟାନ୍ୟ ଯେଉଁ ସବୁ କାମନା ରହୁଛି, ଏ କାମନାଟା ଭଗବତ ଗୀତା ଦ୍ୱିତୀୟ ଧାରା ମହାନ କହୁଛନ୍ତି ଯେ ହାୟତ ବିଷୟ ପୁରୁଷ ସଙ୍ଗସ୍ତେ ସୁ ପ୍ରଜାତେ संघात सज्जायते काम कामात क्रोधो विजायते। आमे जितेबेले विभिन्न प्रकार विषय सुख भोग करने चिंता करते विषय पुरुष संघ स्थित पजायते तेणु से विषय प्रति आम जो संघ प्रभाव रोचे संघ प्रभाव कौन हो ना कामना ठीक जात हो संघात संजायते काम कामात क्रोध भी जायते काम जो रोचे जदि मनकर कहवा काम क्रोध कहीं आसूसी ना आम काम जो बाधाप्राप्त हो सब क्रोध आसी कामटा पूर्ति होगा आमर गोटे कामना रही करने कामना रही कामना पूर्ति होगा चलो कामना रही ना कामना जो पूर्ति होगा सीटी लोभ आस गोटे कामना पूर्ण होगा तो पुणी आउ गोटे कामना आस लोभ आस भगवान कहते काम एस क्रोध एस रजगुण समुद्र महासन महापाप महासन अर्थ हूँ कौन आम जिते काम को आम कामना रोचे जिते पूरण कर चलता से अधिक अधिक कामना जात हो महासन शास्त्र मना कर जथे धानसी समिधोग्नी भस्मसात कृतिर दुण ना से जमी आपणकर एधांसी एधांसी कह जो रही काठ इत्यादि रही काठेरे यथाग्नि सुसमुदाय जदि आम अग्नि काठे जो अग्नि रही आम जब घी चाहिए ढाड़ा तो कौन हम तेल अग्नि लिभिजन से अधिक रु अधिक बढ़ी बढ़िका जीव जिते अधिका घी ढाड़ से अधिक बढ़ तेणु आम कामना जिते पूरण कर चलता से अधिक कामना आज जा कामनार अंत ना अनएंडिंग कामना समस्ते गोटे गोटे मानने जीव जो रही अनंत कामना रही जो कि अनंत जन्म नहीं आम से कामना पूरण कर चलु ए जन्म आम जो विभिन्न प्रकार कामना थिला से कामना पूरण हो पारानी तेणु अंतिम समय पुणी आम चिंता है जे आम ये भाव में कले प्लान कले आम ये कामना सब पूरण हो पार अंतकाल से चिंता आस पुणी पर जन्म से सर्वे दिजाव कामना अनुसार सर्वे पाइबे पुणी से कामना पूरण कर चलिए यही भाव में जिते कामना पूरण कर चलने कामना के शेष से भगवान कहते हैं महासन सन बोले जिते देते कामना पूरण करना से अधिक रु अधिक तार कामना चल बढ़ी चलते भागवत मना कर भागवत नवस्कंदे जगदात्म महाराज कथा कौन जगदात्म महाराज जे तांकर पुत्र होती भरत जगदात्म महाराज पुत्र होती भरत सेठ आस भरत वंश आस भरतर्षव जो कहते ना भरतर्षव जजाति महाराज जजाति जजाति महाराज सेठ आस जजाति महाराज गुरु वंश आस जजाति महाराज गुरु वंश आस आज जन थे राजा दुष्मंत थे दुष्मंत दुष्मंत पुत्र होती भरत दुष्मंत नहीं दीज भरत अच्छा भगवान ऋषभदेव अच्छा भगवान पर्वता सी होती पुत्र होती भरत शहे पुत्र होते भरत आउ जन थे से भरत नाम अनुसार भारतवर्ष होती भारतवर्ष आम रही ऋषभदेव पुत्र अनुसार आउ जन थे राजा दुष्मंत राजा दुष्मंत तांकर पुत्र होती भरत तांकर वंशरे अर्जुन आसुता भरतर्षव बोली कह जा से भरत प्रसिद्ध वंश भागवत नवस्कंद से सब वर्णना कर विभिन्न वंश विषय वर्णना कर चंद्रवंश सूर्यवंश ये सब विषय वर्णना कर तेणु से जगदात्म महाराज भागवत नवस्कंद कहते जिते आम कामना थी जन को जिते जहाँ जोगे दे तार केवल जत् पृथिव्यांग ब्रीहि जवं हिरण्यं बसव स्त्रिय न दुहंती मनोप्रीति पुंस काम हतस्यति न जातु काम कामानां उपभोगेन साम्यति हविषा कृष्णवत्मेव भूय एवा विवर्तते यही उदाहरण दि जाए जगदात्म महाराज तांकर पत्नी देवजानी कथा कहते अनेक वर्ष काल उपभोग कला କାମ ତାଙ୍କର ପୂରଣ ହେଉନି, କାମନା ପୂରଣ ହେଉନି। ଏମିତିକି ତାଙ୍କୁ ତାଙ୍କର ଯେ ଶ୍ୱଶୁର ଯିଏ ଏବେ ଶୁକ୍ରାଚାର୍ଯ୍ୟ ସେ ତାଙ୍କୁ ଅଭିଶାପ ପ୍ରଦାନ କରିଦେଲେ, ବୋଲେ ତୁମେ ଅକାଳରେ ବାର୍ଦ୍ଧକ୍ୟ ଲାଭ କର। ତେଣୁ ତାପରେ ଯେତେବେଳେ ସେମାନେ ପ୍ରାର୍ଥନା କଲେ, ତାପରେ ସେ କହିଲେ ତୁମେ ଏଇ ଯେଉଁ ତୁମର ବାର୍ଦ୍ଧକ୍ୟ ରହିଛି, ବାର୍ଦ୍ଧକ୍ୟ ତୁମେ ଅନ୍ୟ ଜଣଙ୍କ ଠାରୁ ଦେଇକି ତାଙ୍କର ଯୌବନକୁ ତୁମେ ଆଣିପାରିବ। ତେଣୁ ତାଙ୍କର ଚାରି ପୁଅ ଥିଲେ, ତା ଭିତରୁ ଯେଉଁ ପୁରୁ ଯଦୁ ହେଉଛନ୍ତି ଶ୍ରେଷ୍ଠ ପୁତ୍ର ଏବଂ କନିଷ୍ଠ ପୁତ୍ର ହେଉଛନ୍ତି ପୁରୁ। ପୁରୁ ତାଙ୍କୁ ତାଙ୍କର ଯୌବନ ପ୍ରଦାନ କଲେ ଏବଂ ତାଙ୍କର ପିତାଙ୍କର ବାର୍ଦ୍ଧକ୍ୟ ନେଇକି ତାଙ୍କୁ ଯୌବନ ପ୍ରଦାନ କଲେ। ତେଣୁ ତାପରେ ସେ ତାଙ୍କର ପୁତ୍ରଙ୍କର ଯୌବନ ନେଇକରି ଅନେକ କାଳ ଯଦି ଉପଭୋଗ କଲା ପରେ ତାପରେ ତାଙ୍କର ଆସୁଛି ବୈରାଗ୍ୟ ଆସୁଛି। ବିଶ୍ୱନାଥ ଚକ୍ରଠାକୁର ଭାଗବତ ଭାଷାରେ କହୁଛନ୍ତି ଏ କାହିଁକି ତାଙ୍କର ଏ ବୈରାଗ୍ୟଟା ଆସିଲା ନା, ସେହି ସମୟରେ ଆମର ଥିଲେ ଅମ୍ବରୀଶ ମହାରାଜ। ଅମ୍ବରୀଶ ମହାରାଜ ହେଉଛନ୍ତି ଚନ୍ଦ୍ରବଂଶରେ ଆସୁଛନ୍ତି, ସୂର୍ଯ୍ୟବଂଶରେ ଆସୁଛନ୍ତି। ଦଶରଥ ମହାରାଜ ଇଏ ଆସୁଛନ୍ତି ଚନ୍ଦ୍ରବଂଶରେ ଆସୁଛନ୍ତି। ବ୍ରହ୍ମାଙ୍କଠାରୁ ସୃଷ୍ଟି ଆରମ୍ଭ ହେଉଛି, ବ୍ରହ୍ମାଙ୍କଠାରୁ ବ୍ରହ୍ମାଙ୍କର ପୁତ୍ର ହେଉଛନ୍ତି ମରିଚି, ମରିଚିଙ୍କ ପୁତ୍ର ହେଉଛନ୍ତି କଶ୍ୟପ, କଶ୍ୟପଙ୍କ ପୁତ୍ର ହେଉଛନ୍ତି ବିବସ୍ୱାନ ଯିଏକି ସୂର୍ଯ୍ୟ ଦେବତା, ବିବସ୍ୱାନଙ୍କ ପୁତ୍ର ହେଉଛନ୍ତି ଇକ୍ୱାକୁ, ବୈବସ୍ୱତ ପୁତ୍ର ହେଉଛନ୍ତି ବୈବସ୍ୱତ ବନୁ, ତ ଇଏ ସପ୍ତମ ବନୁ, ବୈବସ୍ୱତଙ୍କ ପୁତ୍ର ହେଉଛନ୍ତି ଇକ୍ୱାକୁ, ଇକ୍ୱାକୁ ପୁତ୍ର ହେଉଛନ୍ତି ନଭକ, ନଭକଙ୍କ ପୁତ୍ର ହେଉଛନ୍ତି ନାଭାଗ, ନାଭାଗଙ୍କ ପୁତ୍ର ହେଉଛନ୍ତି ଅମ୍ବରୀଶ ମହାରାଜ। ଇଏ ଅଷ୍ଟମ ବଂଶରେ ଆସୁଛନ୍ତି। ତେଣୁ ସେହିଭଳିଆ ଭାବେ ଚନ୍ଦ୍ରବଂଶରେ ମଧ୍ୟ ଅଷ୍ଟମ ବଂଶ ଆସୁଛନ୍ତି ଯଯାତି ମହାରାଜ, ପ୍ରତ୍ୟେକ ଭଗବାନ ଆସୁଛନ୍ତି, ବ୍ରହ୍ମା ସୃଷ୍ଟି ହେଉଛନ୍ତି ଭଗବାନ ଠାରୁ।